କିଛିକୁ ଭଗବାନ ବି ହଁ ଗୋଟେ ଥର ଘଟଣାଟି ହେଇଥିଲା ପ୍ରଭୁପାଦ ମହାରାଜ କଥା କହନ୍ତି ଗୋଟେ ଥର କାଲକାଟାରେ ଜଣେ ବ୍ୟକ୍ତି ଆସିବେ ଜଣେ ଯୋଗୀ ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେ ଏ ଯେଉଁ ରହିଛି ଅଣିମା ଅଣିମା ସିଦ୍ଧି ଅଣିମା ଲଘିମା ଏଭଳି ଭାବରେ ଆଠ ପ୍ରକାର ସିଦ୍ଧି ରହିଛି ତେଣୁ ସେ ଯୋଗୀ ଜଣଙ୍କ ସେ ସିଦ୍ଧି ପ୍ରାପ୍ତ ହୋଇଥିଲେ ବହୁତ ଲଘିମା ଲଘିମା ସିଦ୍ଧି ବହୁତ ଲଘୁ ହୋଇଯିବେ ବହୁତ ଲଘୁ ହୋଇଯିବେ ତେଣୁ ସେ ବ୍ୟବସ୍ଥା କରାଗଲା ଗଙ୍ଗା ନଦୀରେ ସେ ଜଳ ଉପରେ ଚାଲିକି ପଳେଇବେ ଏଇଭଳି ଭାବରେ ବହୁତ ଟିକେଟ ଟିକେଟ ବିକ୍ରି ହେଲା ବହୁତ ଲୋକ ଆସିଲେ ଯୋଗ ହେଲା ଏବଂ ସମସ୍ତଙ୍କ ସାମ୍ନାରେ ସେ ଯୋଗୀ ଜଣଙ୍କ ଗଙ୍ଗା ନଦୀର ଜଳ ଉପରେ ଚାଲିକି ପଳେଇବେ ଏ କଥାଟି ଯେତେବେଳେ ପ୍ରଭୁପାଦଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ କୁହାଗଲା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କାଲକାଟାରେ ତାଙ୍କର ଆଶ୍ରମ ଚୁରଟ ଟଙ୍ଗା ସେଇଠି ସେ ରହିଥିଲେ ତାଙ୍କୁ ଯେତେବେଳେ ଏ କଥାଟି କୁହାଗଲା ସେତେବେଳେ ସେ କହିଲେ ଏଇ ଦୁଇ ପଇସାର ସିଦ୍ଧି ଆଜିର ପ୍ରଭୁପାଦ ମହାରାଜ ବାଣୀ କଥା ଥିଲା ସେଇଟା ଯେଉଁ ଆମେ ରହିଛେ ବହୁତ ଯୋଗେ ରହିଛନ୍ତି ସିଦ୍ଧି ପ୍ରାପ୍ତ ହେଉଛନ୍ତି ସିଦ୍ଧି ପ୍ରାପ୍ତ ହେଇକି ବହୁତ ସେମାନେ କଷ୍ଟ କରୁଛନ୍ତି ସିଦ୍ଧି ପ୍ରାପ୍ତ ହେବା ପାଇଁ ଆମର ଯେଉଁ ରହିଛି ପତଞ୍ଜଳୀଙ୍କର ଯୋଗ ସିଦ୍ଧି ରହିଛି ପତଞ୍ଜଳୀଙ୍କର ଯୋଗ ବିଧି ରହିଛି କ'ଣ ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦି ଏଇଭଳି ଭାବରେ କିଛି ସେମାନେ ଯୋଗ ସିଦ୍ଧି ପ୍ରାପ୍ତ ହୁଅନ୍ତି ଯୋଗ ସିଦ୍ଧି କିନ୍ତୁ ଭକ୍ତଙ୍କୁ କୌଣସି ଯୋଗ କରିବା ଦରକାର ନାହିଁ ପ୍ରାଣାୟାମ କରିବା ଦରକାର ନାହିଁ ଆଜି ବାଣିଜ୍ୟ ଲୋକ ଆମକୁ ସେଇଟା କାହିଁକି ନା ଯେଉଁ ଯୋଗ ଯୋଗୀ ଯେଉଁ ସିଦ୍ଧି ପ୍ରାପ୍ତ ହୁଅନ୍ତି ଭକ୍ତ ସେସବୁ ପାଇଯାଆନ୍ତି ତାଠାରୁ ଅଧିକ ପାଇଯାଆନ୍ତି ଭଗବତ ଗୀତାରେ ଭଗବାନ ଅଷ୍ଟମଧ୍ୟାୟ ମଧ୍ୟ ସେଟା କହୁଛନ୍ତି ଅଷ୍ଟମଧ୍ୟାୟ ଶେଷ ଶ୍ଳୋକଟା କ'ଣ ରହିଛି ବେଦେଷୁ ଯଜ୍ଞେଷୁ ତପସୁ ତୈବ ଦାନେଷୁ ଯତ୍ପୁଣ୍ୟ ପରମ ପ୍ରତିଷ୍ଠମ ଅତ୍ୟଧିକ ସର୍ବଂ ଇଦଂ ବିଦିତ୍ୱା ଯୋଗୀ ପରମ ସ୍ଥାନ ଉପେଷିତ କାର୍ଯ୍ୟ ବହୁତ ବେଦବିତ କରୁଛନ୍ତି ବହୁତ ଯଜ୍ଞ କରୁଛନ୍ତି ବହୁତ ତପସ୍ୟା କରୁଛନ୍ତି ଏବଂ ବହୁତ ଦାନୀ ମଧ୍ୟ ରହିଛନ୍ତି ଦାନ କରୁଛନ୍ତି ଏଭଳି ଭାବରେ ଅନେକ ପୁଣ୍ୟକରଣ ରହି ପୁଣ୍ୟ କାର୍ଯ୍ୟ ସବୁ ରହିଛି କିନ୍ତୁ ଏସବୁ ନୂଆ ଯେଉଁ ପୁଣ୍ୟ ପ୍ରାପ୍ତ ହୁଅନ୍ତି ଜଣେ କେବଳ ଭଗବାନ ଭକ୍ତ ସେସବୁ ପ୍ରାପ୍ତ ହେଇଯାଆନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ ହରେ ତେଣୁ ଜଣେ ଭଗବାନ ଭକ୍ତ ଥରେ ପ୍ରଭୁପାଦ ମହାରାଜ ଜଣେ ପ୍ରଶ୍ନ ପଚାରିଥିଲେ ଯେ ବହୁତ ବଡ଼ ବଡ଼ ଯୋଗୀ ଅଛନ୍ତି ବହୁତ ଅଦ୍ଭୁତ କାର୍ଯ୍ୟ ସେମାନେ କରୁଛନ୍ତି କାରଣ ଆପଣ କ'ଣ ଭକ୍ତରେ କ'ଣ କରୁଛନ୍ତି ତେଣୁ ସେ ଦେଖାଇଦେଲେ ଦେଖନ୍ତୁ ଏଇଠି ସବୁ ତାଙ୍କର ଶିଷ୍ୟମାନେ ସବୁ ଥିଲେ ଫରେନ୍ ଶିଷ୍ୟମାନେ ସବୁ ଥିଲେ ଏମାନଙ୍କର ଯେଉଁ ରହିଛି ଏମାନଙ୍କର ପୂର୍ବ ଅବସ୍ଥା କ'ଣ ଥିଲା ଆମମାନଙ୍କର ଚିନ୍ତା କରିବା ଆମର ପୂର୍ବ ଅବସ୍ଥା କ'ଣ ଥିଲା କିନ୍ତୁ ଆମେ ଯେତେବେଳେ ଏଇ ଭକ୍ତି ମାର୍ଗକୁ ଆସିଲେ କିଭଳି ଆମର ପରିବର୍ତ୍ତନ ହେଇଛି ତେଣୁ କହିଲେ ଦେଖନ୍ତୁ ଏମାନେ ସବୁ ଆମେରିକା ସରକାର ଚିନ୍ତା କରିଯାଇଥିଲେ କେମିତି ଏମାନେ ସବୁ ଭଲ କରାଯିବ ଏବେ ଡ୍ରଗ୍ ଆଡିକ୍ଟ ହେଇକି ରାସ୍ତାରେ ଗଢ଼ୁଥିଲେ କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜ ସେତେବେଳେ ଗଲେ 1966 ମସିହାର କଥା 65 ସେସବୁ ଗଲେ ତେଣୁ ସେହି ସମୟରେ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ସଙ୍ଗ କଲେ ସଙ୍ଗ ଲାଭ କଲେ ସେସବୁ ଛାଡ଼ି ତ୍ୟାଗ କରିଦେଲେ ନୋ ମିଟିଂ ନୋ ଏସବୁ ଯେଉଁ ରହିଛି ଏସବୁ ଚାରୋଟି ବିଧି ନିଷେଧ ରହିଛି ସବୁ ତ୍ୟାଗ କରିଦେଲେ ବିଧି ନିଷେଧ ଅନୁସାରେ ସେମାନେ ସବୁ ଜୀବନଯାପନ କଲେ ଆଶ୍ଚର୍ଯ୍ୟ ଲୋକମାନେ ତାଙ୍କର ମାନେ କ'ଣ ସେମାନେ ସବୁ ମୂଳରୁ ଏଭଳି ଭାବରେ ବିଭିନ୍ନ ପ୍ରକାର ଅଭ୍ୟାସ ସବୁ ରହିଛି ତାଙ୍କ କାର୍ଯ୍ୟ ସବୁ ସେମାନେ କରୁଛନ୍ତି କିନ୍ତୁ ଲୋକମାନଙ୍କ ସହିତ ସେମାନେ ଯୋଗ ଦେଲେ ସେତେବେଳେ ଏସବୁ ତ୍ୟାଗ କରିଦେଲେ ଆମର ଶିଶୁମାନେ ଭକ୍ତି ସିଦ୍ଧାନ୍ତ ସଠିକ କହନ୍ତି ବହୁତ ପ୍ରକାର ପୁଣ୍ୟ କାର୍ଯ୍ୟ ରହିଛି ବହୁତ ପ୍ରକାର ପୁଣ୍ୟ କାର୍ଯ୍ୟ ରହିଛି କିନ୍ତୁ ଜଣେ ବହୁତ କ'ଣ ହସ୍ପିଟାଲ କରିପାରନ୍ତି ବହୁତ ପ୍ରକାର ରହିଛି ଆମର କିଛି ବର୍ଷ କିଛି ଦିନ ତଳର କଥା ଡେନମାର୍କ ଗଭର୍ଣ୍ଣମେଣ୍ଟ ପଠାଇଲେ ଆମର ଭାରତବର୍ଷକୁ ବମ୍ବେକୁ ଆସିଲା ସବୁ ଅକ୍ସିଜେନ୍ ସବୁ ଆସିଲା ଅକ୍ସିଜେନ୍ ସବୁ କରୋନା ପାଇଁ ଅକ୍ସିଜେନ୍ ସର୍ଟେଜ୍ ପଡ଼ୁଛି ସେଥିପାଇଁ ସବୁ ପଠାଇଲେ ଏହିଭଳି ଭାବେ ବହୁତ ପ୍ରକାର ପୁଣ୍ୟ କାର୍ଯ୍ୟ ରହିଛି। କିନ୍ତୁ ଜଣେ ବ୍ୟକ୍ତିକୁ ଯଦି ଭୌତିକ ଜଗତରୁ ଉଦ୍ଧାର କରାଗଲା ତାହେଲେ ସେ ତାଠୁ କହିବା ଆଉ କିଛି ଅଧିକ କାର୍ଯ୍ୟ ନାହିଁ। ଭୌତିକ ଜଗତରେ କେଉଁ ଅନାଦି କାଳରୁ ଆମେ ରହିଛେ, କେଉଁ ଅନାଦି କାଳରୁ ରହିଛେ, ଆଉ ଏହିଭଳି ଭାବରେ ଜଗତ ବୁଲି ବୁଲି ଚାଲିଥିବା, ଅନାଦି କାଳରୁ ରହିଛି ଆଉ ଅନାଦି କାଳ ପର୍ଯ୍ୟନ୍ତ ରହିବା। ଯଦି ଏହିଭଳି ଭାବରେ ସାଧୁ ଗୁରୁଙ୍କର ଶରଣରେ ଆମେ ନ ଆସିବା, ସେ ବଡ଼ ଶ୍ରେୟ ଯେମିତି ଯୁଧିଷ୍ଠ ମହାରାଜ କହୁଛନ୍ତି କିନ୍ନ ଆଚରିତ ଶ୍ରେୟ, ଆମେ କ'ଣ ପୁଣ୍ୟ କାର୍ଯ୍ୟ କରିଥିଲୁ ସେହିଭଳି ଭାବରେ ଆମର ମଧ୍ୟ ଅବସ୍ଥା। ଆମେ ମଧ୍ୟ ପୁଣ୍ୟ କାର୍ଯ୍ୟ କ'ଣ କରିଥିଲେ ଯେଉଁଥିପାଇଁ କି ଆଜି ଆମେ ଏଇ ଇସ୍କନ ସେଣ୍ଟର ଯୋଗ ଦେଇକିରି ଭଗବାନ ନାମ କହୁଛୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ନାରୀକନ୍ୟାମାନେ ଭାଗବତ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଏ କଥା କହୁଛନ୍ତି, ଭଗବାନ ପ୍ରାର୍ଥନା କରୁଛନ୍ତି, ଏକୋଇଶଟି ଶ୍ଳୋକରେ ଭଗବାନ ସ୍ତୁତି କରିଛନ୍ତି, ଲଳିତାଧରେ ଅନୁମୋଦନ କରିଛନ୍ତି ଏବଂ ତାପରେ ଭଗବାନ ପ୍ରାର୍ଥନା କରୁଛନ୍ତି ଏବଂ ତାପରେ ଭଗବାନଙ୍କୁ କୃପା ପ୍ରାଣ କରୁଛନ୍ତି ଯେ ତାଙ୍କର ସ୍ୱାମୀଙ୍କୁ କ'ଣ ଦଣ୍ଡ ପ୍ରଦାନ ନ କରିବା ପାଇଁ, ଏବଂ ସ୍ୱାମୀଙ୍କ ଜୀବନକୁ ପ୍ରଦାନ କରିବା ପାଇଁ ଏହିଭଳି ଭାବେ ପ୍ରାର୍ଥନା କରିଛନ୍ତି। ତାହେଲେ ଗୋଟିଏ ଶ୍ଳୋକ ଥିଲା ଏଇଟା, କହୁଛନ୍ତି ପ୍ରଭୁ ଆମେ ଜାଣିପାରୁନାହୁଁ ଆମର ସ୍ୱାମୀଙ୍କର କ'ଣ ସେ ଆଚରଣ କରିଥିଲେ, ଯେମିତି ଯୁଧିଷ୍ଠିର ମହାରାଜ କହୁଛନ୍ତି କିନ୍ ଆଚରିତ ଶ୍ରେୟ, କ'ଣ ଆମର ସ୍ୱାମୀ ଏତେ ସବୁ ବଡ଼ ବଡ଼ ଏସବୁ ଥିଲେ, ପାପି ପାପି ଥିଲେ ସବୁ, କିନ୍ତୁ କ'ଣ ସେ ଆଚରଣ କରିଥିଲେ। ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଏକ ଚାଟି ରହିଛି, କ'ଣ ସବୁ ପୁଣ୍ୟ କାର୍ଯ୍ୟ ସବୁ ରହିଛି। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ପୁଣ୍ୟ କାର୍ଯ୍ୟ ରହିଛି, ତାଙ୍କର ପତ୍ନୀମାନେ ସେ କଥା କହୁଛନ୍ତି ଯେ ଆମର ସ୍ୱାମୀ କ'ଣ ତପସ୍ତପ୍ତମ କିମନେ ନ ପୂର୍ବମ ନିରାଶ୍ରମାନେ ନ ଚ ମାନଦେନ ଧର୍ମୋତ୍ତମା ସର୍ବଜନାନୁକମ୍ପୟା ଯତୋ ଭବାନ୍ତୁ ସତି ସର୍ବଜୀବ। ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହେଉଛନ୍ତି, ସେହିଭଳି ଭାବରେ ନାଗପତ୍ନୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ସେମାନେ କହୁଛନ୍ତି ତପ ସୁତପ୍ତମ କିମାନେ ଏନା ପୂର୍ବ, ଇଏ ଅନେନ ତାଙ୍କ ପୂର୍ବରୁ କ'ଣ କି ତପସ୍ୟା କରିଥିଲେ, ସୁନ୍ଦର ତପସ୍ୟା କରିଥିଲେ, କ'ଣ କ'ଣ ବା ନିରସ୍ତ ମାନେନ ଚ ମାନ ଦେନ, ବା ନିଜେ ମାନ ଦାବି ନ କରିକିରି ଅନ୍ୟମାନଙ୍କୁ ମାନ ପ୍ରଦାନ କରିଥିଲେ। ଆମେ ଏଇ ସ୍ତରକୁ ଆସିଲେ ବା ଏଇ ସ୍ଥିତିକୁ ଆସିଲେ ଆମେ ଭଗବାନ ନାମ ଉଚ୍ଚାରଣ କରିପାରିବା, କୀର୍ତ୍ତନ କରିପାରିବା। କୀର୍ତ୍ତନ ଶିକ୍ଷା ଆଶ୍ରମରେ ମହାପୁରୁଷ ସେଇଟା କହୁଛନ୍ତି, ଏଇ ସ୍ତରରେ ଯେଉଁମାନେ ଆସୁଛନ୍ତି ସେମାନେ ଭଗବାନ ନାମ କୀର୍ତ୍ତନ କରିବା ପାଇଁ ବା ନାମ ଜପ କରିବା ପାଇଁ ତାଙ୍କର ଯୋଗ୍ୟତା ଆସିଲା ବୋଲି ବୁଝିବାକୁ ପଡ଼ିବ। ଏଇ ସ୍ତରକୁ ଯଦି ଆମେ ଆସିନାହିଁ ତାହେଲେ ଆମେ ଭଗବାନଙ୍କ ନାମ ଶୁଦ୍ଧ ନାମ ଉଚ୍ଚାରଣ କରିପାରିବା ନାହିଁ। ପ୍ରଥମ ହେଉଛି ତୃଣାଦି ସୁନିଚୟ, ନିଜକୁ ସବୁଠାରୁ ନିଚ ବୋଲି ଭାବିବା, ତୃଣ ଗୋଟେ ଘାସଠାରୁ ମଧ୍ୟ ନିଚ ବୋଲି ଭାବିବା, ତୃଣାଦି ସୁନିଚୟ ନା, ଏବଂ ତରଳିକ ସେହି ସୁନା, ଗଛକୁ କାଟିଦେଲେ କୌଣସି ପ୍ରତିବାଦ କରୁଛି, ଖରାରେ ଶୁଖିଗଲେ ମଧ୍ୟ କାହାକୁ ଜଳ ମାଗୁନାହିଁ, ଏହିଭଳି ଭାବରେ ଜଣେ ତାକୁ ଟେକା ପକାଇଲେ ମଧ୍ୟ ପଥର ପକାଇଲେ ମଧ୍ୟ ସେ ଫଳ ପ୍ରଦାନ କରୁଛି, ଏହିଭଳି ଭାବରେ ଭଗବାନ ଭଗବାନ ବୃକ୍ଷକୁ ଆମର ଗୁରୁ ବୋଲି କହିଛନ୍ତି। ବୃକ୍ଷ ଭାଗବତ ଦଶମ ସ୍କନ୍ଧ ତେଇଶ ଅଧ୍ୟାୟରେ ଏସବୁଟି ଅଛନ୍ତି, ବାଇଶ ଅଧ୍ୟାୟ ତେଇଶ ଅଧ୍ୟାୟରେ ସବୁ ଅଛନ୍ତି ସେସବୁ କଥା, ଭଗବାନ ଏହି ବୃକ୍ଷକୁ ଆମର ଗୁରୁ ବୋଲି କହିଛନ୍ତି, ଏଭଳି ସେ ପରୋପକାର କରୁଛନ୍ତି। ତେଣୁ ଏଇ ଅମାନ୍ୟ ମାନ ଦେନ, ଆମେ ନିଜେ ମାନ ଦାବି କରିବା ନାହିଁ କିନ୍ତୁ ଅନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ଏହି ସ୍ତରକୁ ଆସିଲେ ଜଣେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବ। ତେଣୁ ସେ କଥା କହୁଛନ୍ତି ନାଗପତ୍ନୀମାନେ ଯେ ନିରସ୍ତ ମାନେନ ଚ ମାନ ଦେନ, ନିଜେ ମାନ ଦାବି ନ କରିକି ଅନ୍ୟମାନଙ୍କୁ ମାନ ଦେଉଥିଲେ କି, ଧର୍ମ ଅଥବା ସର୍ବଜନାନୁକମ୍ପୟା ବା ସେ ବହୁତ ଧର୍ମ ଆଚରଣ କରିଥିଲେ, ଯେଉଁ ଧର୍ମ କି ସମସ୍ତ ଜୀବମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥିଲେ, ସମସ୍ତ ଜୀବମାନଙ୍କ ପାଇଁ ଅନୁକମ୍ପା ଯେଉଁ ପ୍ରଦର୍ଶନ କରିବେ, ଏଇଠି ସବୁଠାରୁ ଶ୍ରେଷ୍ଠ ଧର୍ମ, ସବୁଠାରୁ ଅନ୍ୟମାନଙ୍କୁ ଅନୁକମ୍ପା କିଭଳି କରାଯିବ, ନାଇ ଭଗବାନଙ୍କ ନାମ ପ୍ରଚାର କଥା ପ୍ରଚାରରେ ମହାପ୍ରଭୁ ସେଟା କହିଲେ, ଯାହାରେ ଦେଖ ତାହେଲେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେଲା ତାର ଉପଦେଶ, ମୁଁ ଆଜ୍ଞା ଦେଉଛି ତୁମକୁ, ତମେ ଏ ଦେଶକୁ ଉଦ୍ଧାର କର, ସମସ୍ତଙ୍କୁ ଭଗବାନ କଥା ପ୍ରଚାର କର, ଇଏ ହେଉଛି ଶ୍ରେଷ୍ଠ ଉପକାର ହେଉଛି ସେଇଟା। ତେଣୁ ବହୁତ ଲୋକ ବହୁତ ପ୍ରକାର ଉପକାର କରୁଛନ୍ତି, କିନ୍ତୁ ଶ୍ରେଷ୍ଠ ଉପକାର ହେଉଛି ଯଦି ଆମେ ତାଙ୍କୁ ଭଗବାନ କଥା କହିପାରିଲେ, ଏବଂ ଭଗବାନ କହୁଛନ୍ତି ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ, ତାଙ୍କଠାରୁ ବଳି ଆଉ ବି ମୋର ପ୍ରିୟଜନ ନାହାନ୍ତି, ଭଗବଦ୍ଗୀତାରେ ତିନି ପ୍ରକାର ଜ୍ଞାନ ରହିଛି, ଗୁହ୍ୟତର ଏବଂ ଗୁହ୍ୟତମ ଜ୍ଞାନ ରହିଛି। ଯେ ଗୁହ୍ୟତମ ଜ୍ଞାନ ସେ ହେଉଛି ଭକ୍ତି, ଏହି ଭକ୍ତିକୁ ଯେଉଁମାନେ ଭଗବାନ ଭକ୍ତଙ୍କ ପାଖରେ ପ୍ରଚାର କରନ୍ତି, ଭଗବାନ ତାଙ୍କଠାରୁ ଆଉ ଅଧିକ ତାଙ୍କର ପ୍ରିୟ ନୁହନ୍ତି। ମହାରାଜ କେତେ ପ୍ରିୟ ଭଗବାନଙ୍କର, ସାରା ପୃଥିବୀରେ ପ୍ରଚାର କରିଥିଲେ, ମହାପ୍ରଭୁ ଯାହା ଚାହିଁଥିଲେ ତାହା କଲେ, ସେ ପୃଥିବୀରେ ଆଚରିତ ନଗରାଧି ଗ୍ରାମ ସର୍ବତ୍ର ପ୍ରଚାର ରହିବ ମୋର ନା, ସାରା ପୃଥିବୀରେ ଭଗବାନ ନାମ ପ୍ରଚାର କଲେ, ତାଙ୍କ ପୂର୍ବରୁ କେହି କହିପାରିଥିଲେ, ପ୍ରଭୁବାଦ ସେଟା କରିପାରିଲେ, କିନ୍ତୁ ପ୍ରଭୁବାଦ ଭଗବାନ ମହାପ୍ରଭୁ କେତେ ପ୍ରିୟ ପାତ୍ର ହେଇଥିଲେ ଆମେ ଜାଣିବା। ତେଣୁ ଏ ଯେଉଁ ରହିଛନ୍ତି ନାଗକନ୍ୟାମାନେ କହୁଛନ୍ତି, ଧର୍ମ ଅଥବା ସର୍ବଜନାନ କଣ ଯତୋ ଭଗବାନ ପୁଷ୍ୟତି ସର୍ବଜୀବ, ଭଗବାନଙ୍କର ଗୋଟେ ନାମ ହେଉଛି ସର୍ବଜୀବ, ସିଏ ଯତୋ ଭଗବାନ ପୁଷ୍ୟତି, ଅନ୍ୟମାନଙ୍କୁ ଯଦି ଆମେ ଉପକାର କରିପାରିଲେ ସେ ଭଗବାନ ସନ୍ତୁଷ୍ଟ ହେଇଯିବେ। ଏ ଯେଉଁ ଭଗବାନ କଥା ପ୍ରଚାର ହେଉଛି, ଭଗବାନ ସେଥିରେ ସନ୍ତୁଷ୍ଟ ହେଉଛନ୍ତି, ଯେ ବହୁତ ବ୍ୟକ୍ତି ଅଛନ୍ତି ନିଜର ଉଦ୍ଧାର ପାଇଁ ବହୁତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ପ୍ରହ୍ଲାଦ ମହାରାଜ ସେମିତି କହିଲେ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ, ହେ ପ୍ରଭୁ ସବୁ ମୁନିମାନେ ନିଜର ଉଦ୍ଧାର କରିବା ପାଇଁ ଯାଉଛନ୍ତି, ହିମାଳୟକୁ ଯାଉଛନ୍ତି, ସେଠି ଯାଇ ଭଗବାନଙ୍କ ନାମ ଜପ କରୁଛନ୍ତି ବା ଯାହା ବିଭିନ୍ନ ପ୍ରକାର ଭଗବାନଙ୍କର ଆରାଧନା କରୁଛନ୍ତି, କିନ୍ତୁ ପ୍ରହ୍ଲାଦ କହୁଛନ୍ତି କହୁ ମୁଁ ଏମାନଙ୍କୁ ଛାଡ଼ିକି ଯିବା ପାଇଁ ଯାଉନାହିଁ। ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ଭଗବାନ ସ୍ତୁତିରେ ସେମିତି କହୁଛନ୍ତି, ପ୍ରାୟ କାମା ମୌନମ ଚରନ୍ତିଷ୍ଠା ସାଧାରଣ, କିନ୍ତୁ ନାଥ୍ୟେ ପ୍ରଭୁ ମୁଁ ଚାହୁଁନାହିଁ ମୋର ମୁକ୍ତି, ଏମାନେ ଯେଉଁ ଆପଣଙ୍କୁ ଭୁଲି ଯାଇଛନ୍ତି, ଏମାନେ ଭୌତିକ ଜାଗତ ଦୁଃଖ କଷ୍ଟ ଭୋଗ କରୁଛନ୍ତି, ମୁଁ ଚାହୁଁଛି ଏମାନେକୁ ଆପଣ ଉଦ୍ଧାର କରନ୍ତୁ, ମୋର ଉଦ୍ଧାର ଦରକାର ନାହିଁ। ରାୟଣ ଦେବ ମୁନୟ ସ୍ୱବିମୁକ୍ତି କାମ, ମୁନିମାନେ ନିଜର ମୁକ୍ତି ପାଇଁ ସବୁ ଚେଷ୍ଟା କରୁଛନ୍ତି। ଆପଣ ଦେଖିବେ ହିମାଳୟରେ ସବୁ ବଦ୍ରୀନାଥ ଇତ୍ୟାଦି ସବୁ ବହୁତ ରହିଛି, ବହୁତ ମୁନି ଋଷିମାନେ ସବୁ ରହିଛନ୍ତି, ତପସ୍ୟା କରୁଛନ୍ତି, ବହୁତ କଠିନ ତପସ୍ୟା କରୁଛନ୍ତି। ସାଧାରଣ ଲୋକମାନଙ୍କର ଧାରଣା ହେଉଛି ଏମାନେ ବହୁତ ଉନ୍ନତ ସ୍ତରର, କିନ୍ତୁ ତାଙ୍କଠାରୁ ପ୍ରହ୍ଲାଦ ମହାରାଜ ତାଙ୍କଠାରୁ ସେମାନେ ଉନ୍ନତ, ଯେଉଁମାନେ ଏ ଭଗବାନ କଥା ପ୍ରଚାର କରୁଛନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି, ମୁନିମାନେ ନିଜର ଉଦ୍ଧାର ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସାଧୁମାନେ ଅନ୍ୟମାନଙ୍କ ପାଇଁ ଉଦ୍ଧାର କରି ସେଥିପାଇଁ ଚେଷ୍ଟା କରୁଛନ୍ତି। ପ୍ରଭୁପାଦ ମହାରାଜ ଯଦି ଆମେ ନ ଯାଇଥାନ୍ତେ 70 ବର୍ଷ ବୟସରେ 69 ବର�ଷ ବୟସରେ ସେ ଯେଉଁ ଗଲେ 1965 ମସିହାରେ ଆମେରିକାକୁ ଗଲେ, ତାଙ୍କ ପାଖରେ ମାତ୍ର 40 ଟଙ୍କା ଥିଲା, ଏବଂ ସେଠି ମଧ୍ୟ ତାଙ୍କ ପାଇଁ ରୁମ୍ ରିଜର୍ଭ ହେଇଗଲା, ସବୁ କିଛି ନାହିଁ, କିନ୍ତୁ ସିନା ଯେତେବେଳେ ମୋରାଜ ମାଗିଲେ ସିନ୍ଧିଆ ଯେଉଁ ମାଗିଲେ ଜଳଯୁତ୍ର ମାଲିକିଆ ଯିଏ ଅଛନ୍ତି ତାଙ୍କୁ ମାଗ ଟିକେଟ୍ କହିଲେ, ସେ କହିଲେ ସ୍ୱାମୀଜୀ ମୁଁ ଚାହୁଁନାହିଁ ଆପଣ ଯାଇକି ସେଠି ମୃତ୍ୟୁବରଣ କରନ୍ତୁ, ତେଣୁ ଲୋକମାନେ କହିବେ ମୁଁ ପଠେଇବି ତୁମକୁ, ଆପଣ ପଠେଇଲି ଆପଣ ମୃତ୍ୟୁବରଣ କଲେ ସେଠି ପାରନ୍ତି, ଆପଣ ଏଇଠି କହିବି ଭଗବାନ ପୂଜାପୂଜି କରୁ, ଯାହା କହିବା କଥା କରନ୍ତୁ, ଏଇଠି ରହିବେ, ଭାରତର ସେ ରୁହନ୍ତୁ, ବାହାରକୁ ଯାଆନ୍ତୁ ନାହିଁ। କିନ୍ତୁ ପ୍ରଭୁପାଦ ମହାରାଜ ବହୁତ ପ୍ରକାର ଇଏ କରିକିରି ତାଙ୍କୁ ବହୁତ ପ୍ରକାର ଜିଦ୍ କରିକିରି ସେ ଟିକେଟ୍ ନେଇକି ଗଲେ ଏବଂ ଯେତେବେଳେ ପହଞ୍ଚିଲେ ଅଗଷ୍ଟ ମାସରେ ଗଲେ, ସେପ୍ଟେମ୍ବର ମାସରେ ପହଞ୍ଚିଲେ, ଜନ୍ମାଷ୍ଟମୀ ମଧ୍ୟରେ ଜଳଦୂତରେ ଥିଲାବେଳେ ସେଇ ପ୍ରଶାନ୍ତ ମହାସାଗର ସେଠି ସେ ଜନ୍ମାଷ୍ଟମୀ ପାଳନ କଲେ, ଏସବୁ କଥା ରହିଛି। ଏବଂ ଯେତେବେଳେ ପହଞ୍ଚିଲେ ବାତରେ ମଧ୍ୟ ତାଙ୍କ ଦୁଇଥର ହାର୍ଟ ଆଟାକ୍ ମଧ୍ୟ ହେଇଯାଇଥିଲା, ଏସବୁ କଥା ରହିଛି। ତାପରେ ଯେତେବେଳେ ପହଞ୍ଚିଲେ ଗୋଟିଏ ବର୍ଷ କାଳ ସେ ସବୁବେଳେ ଆସୁଛି ଜଳଦୂତ କମ୍ପାନୀକୁ, ହଁ କେବେ ତମର ଜଳଦୂତ ବ୍ୟାକ୍ କରିବ, ମୁଁ ସେଥିରେ ଯିବି, ତାଙ୍କର ଯିବା ଆସିବା ଚାଲିଛି ଜାହାଜ, ତେଣୁ ତାଙ୍କ ରିଟର୍ଣ୍ଣ ଟିକେଟ୍ ମଧ୍ୟ ଥିଲା, ରିଟର୍ଣ୍ଣ ଟିକେଟ୍ ଥିଲା, କାରଣ ଗୋଟିଏ ବର୍ଷ ପର୍ଯ୍ୟନ୍ତ କିଛି ସେ ଅଗ୍ରଗତି ହେଇପାରିନଥିଲା, ଗୋଟିଏ ବର୍ଷ କାଳ ସେ ଏକାକି ସଂଗ୍ରାମ କରିଛନ୍ତି। ତେଣୁ ଯାଇକିରି 66 ମସିହାରେ ଇସ୍କନ ଆରମ୍ଭ ହେଲା, ପ୍ରତିଷ୍ଠା ହେଲା, ତେଣୁ ତାପରେ ଏସବୁ ହେଲା, ସବୁ ଆସିଲେ, ତାଙ୍କର ଭକ୍ତମାନେ ଆସିଲେ, ଶିଷ୍ୟମାନେ ଆସିଲେ, ଇସ୍କନ ପ୍ରସାର ଲାଭ କଲା। ତେଣୁ ପ୍ରଭୁପାଦ ମହାରାଜ କିଭଳି ପରିସ୍ଥିତିରେ ଗତି କରୁଥିଲେ ଦେଖନ୍ତୁ, ଆମେ ମଧ୍ୟ ସେଇଭଳି ବାହାର କରୁଛନ୍ତି, ଯେଉଁ କହୁଛନ୍ତି ଯୁଧିଷ୍ଠିର ମହାରାଜ ନାଗପତି ମାନେ ଯେଉଁଭଳି ବାହାର କହୁଛନ୍ତି, ଆମେ ମଧ୍ୟ ସେଇଭଳି ବାହାର, ଆମେ ମଧ୍ୟ କ'ଣ ତପସ୍ୟା କରିଥିଲେ, କ'ଣ ଶ୍ରେୟ ଆଚରଣ କରିଥିଲେ, ଆଜି ଏଇ ସଂସ୍ଥାକୁ ଆସି ଭଗବାନଙ୍କର ସେବାରେ ନିଯୁକ୍ତ ରହିଛି। ଭାଗବତ ଏକାଦଶ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ ପଞ୍ଚମ ଅଧ୍ୟାୟରେ ନବଯୋଗେନ୍ଦ୍ର ମଧ୍ୟ ସେଟା କହିଛନ୍ତି, ଯେଉଁମାନେ କଳିଯୁଗରେ କୃଷ୍ଣବର୍ଣ୍ଣ 32 ଶ୍ଳୋକ କୃଷ୍ଣବର୍ଣ୍ଣ ପିଶା କୃଷ୍ଣ ସାଙ୍ଗ କାଙ୍ଗା ସୁପାସଦମ ଜଗିଂ ସଙ୍କୀର୍ତ୍ତ ପ୍ରାୟ ଦେଖନ୍ତି ସୁମେଧସ। ଚୈତନ୍ୟ ମହାପ୍ରଭୁ ଯେ ଭଗବାନ ତାର ପ୍ରମାଣ ହେଉଛି ଏଇଟା, ଯେ ସବୁବେଳେ ତାଙ୍କର ଜୁହାରୁ କୃଷ୍ଣ 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 ବୋଲି ଉଚ୍ଚାର କଲେ। ମହାପ୍ରଭୁ ଯାଇଥିଲେ କ'ଣ ଦାକ୍ଷିଣାତ୍ୟକୁ, ସେହି ସମୟରେ ସେହିଭଳି ଭାବରେ କୀର୍ତ୍ତନ କରିକି ଯାଉଥିଲେ, ଏ ସେ ନା ଗ୍ରେ ସେ ନା ଗ୍ରେ ସେ ନା ଗ୍ରେ ସେ ନା କୃଷ୍ଣ 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 ଚିନ୍ତା କୃଷ୍ଣ ଭଲ ହେବ ନା ନାହିଁ, भगवान नाम तत्रागत नियमित स्मरण है ना का कौन से नियम कौन से कारण रखना महाप्रभु 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 भगवान अवतार लिए प्रमाण होते सबुले दीवार कृष्ण कृष्ण उच्चार शरीर रंग उठी अकृष्ण भगवान विभिन्न जुगरे विभिन्न रंग कौ रंग भगवान चार जुग चार रंग आस कौन से सत्य जुगर को रंग हाँ जो रही लगाचार्य जो भगवान नाम कर्म करते आसन बना गुणतनु जुगंतनु शुक्रो रक्त सदा पीत इधानी कृष्णता कथा भगवान चार युगरे चार बर्णरे आसती सत्य युग जो भगवान आसर शरीर रंग हूँ शुक्रवर्ण धड़ा धड़ा रंग आसती शुक्रवर्ण त्रेता युग भगवान आस रक्त बर्णरे इधानी कृष्णता कथा इधान कही द्वापर युग कथा बर्तमान से कृष्ण वर्ण में आसती तेणु आ गोटे वर्ण रहा पीत वर्ण तेणु पड़ी जुगरे भगवान आसवे रंग हूँ पीत वर्ण अकृष्ण तीसा अकृष्ण एवं से जो आसती सांग कांगासन से एकुटी आसती ना अंग नित्यानंद प्रभु उपांग अद्वैताचार्य पार्षद श्रीवास पंडित इत्यादि मान सहित आसती पार्षद अस्त्र हूँ महामंत्र भाव आसती पांगा पार्षद एवं यज्ञ संकीर्तन प्राय एवं से संकीर्तन यज्ञ आरंभ करती जो मैंने सुमेधस अत्यंत बुद्धिमान व्यक्ति से मैंने यही आंदोलन को योगदान करती जो सुमेधस अत्यंत बुद्धिमान व्यक्ति आम से आज महामंत्र जो महामंत्र यज्ञ आम योगदान करते तेणु ये भाव में नागपत्री मान से क्या कौन जे से कौन कौन यदि कह भगवान कह कृष्ण कह भगवान से बड़े पांच छः वर्ष लीला भगवान पवन वर्ष लीला होता कालिया धरण करते कालिया मथा नृत्य करते भगवान कालिया मथा रही पर्यटन रही स्तुति कर नागपत्री मैंने एक श्लोक कही महाप्रभु भगवान से कालिया मथा रही सहित भाव आदान प्रदान चलती नागपत्री मैंने भाव प्रश्न पचारे प्रस्तुति कर भगवान कौन मोर मोर पाद पद्म कौन महात्मा रही न प्रभु आप पाद पद्म महात्मा कौन कह पश्चानुभाव न देव कह प्रभु आप पाद पद्म महात्मा कौन कहू आम जानपर ना जो युधिष्ठिर महाराज कौन न वेद जानपर ना आम जानपर ना कौन आम श्रेय करूँ तेणु नागपत्नी मान मत से कहले तवान रेणु स्पर्शाधिकार आकर आप पाद पद्म रेणु बा धूल को स्पर्श करने केमी अधिकार आसना स्वामी यदि भगवान कहे कौन मोर पाद कौन महात्मा रही प्रभु जद बांछया श्री ललना चरतो से पाद पद्म धूल को प्राप्त होगापी ललना लक्ष्मीदेवी तपस्या कर विहाय काम सुतिरंगी देवता ये पर्यटन मध्य गले देखिए बेल मन तपस्या चलती लक्ष्मीदेवी भगवान पाद पद्म रेणु को प्राप्त होगापी बहुत कथा रही कि आम संक्षेप कहवा यही भाव में युधिष्ठिर महाराज आज कौन भगवान जो भाई भाव में कुंतीदेवी कहले से भाव में पुत्र कौन भगवान प्रार्थना करचरित श्रेय न वेद अहम अधीश्वर हे अधीश्वर समस्त ईश्वर मान ईश्वर आपण ईश्वर परम ईश्वर आपण ନମସ୍କାର କରିଥିଲା ଯେ ଭଗବାନଙ୍କର ସହିତ ସେମାନେ କ'ଣ ସେଇ ଭଗବାନ ସହିତ କ'ଣ ସ୍ନେହରେ ଭଗବାନ ସଂଯୁକ୍ତ ହେଇଛନ୍ତି ଗତକାଲି କହିଲୁ ସ୍ନେହରେ ଜୁଇଆ କରି ନାରଦ କହିଥିଲୁ ଦିଶୀ ମହାରାଜଙ୍କୁ ଭଗବାନ ପ୍ରତି ସ୍ନେହ ରହିଥିଲା ତାଙ୍କର ମାମୁଁ ପୁଅ ଭାଇ ସମ୍ବନ୍ଧ ସମ୍ବନ୍ଧ ରହିଥିଲା ତାଙ୍କର ମାମୁଁ ପୁଅ ଭାଇ ହେଉଛନ୍ତି କୃଷ୍ଣ ଏବଂ ଯୁଧିଷ୍ଠିର ହେଉଛନ୍ତି ତାଙ୍କର ପିଉସୀ ପୁଅ ଭାଇ ଏଭଳି ସମ୍ବନ୍ଧ ଏଭଳି ସମ୍ବନ୍ଧ ତେଣୁ ସେଇଭଳି ଭାବରେ ଆମେ ମଧ୍ୟ ଭଗବାନ ସବୁ ସମ୍ବନ୍ଧ ରହିଛି ଏମିତି ନୁହଁ ଖାଲି ସେଇମାନେ ସମ୍ବନ୍ଧିତ ଥିଲେ ଆମେ ଅଲଗା ବ୍ୟକ୍ତି ନା ଆମେ ମଧ୍ୟ ଭଗବାନଙ୍କ ସହ ସମ୍ବନ୍ଧ ରହିଛି ତେଣୁ ଏଠି ସେ କହୁଛନ୍ତି ଯୋଗସ୍ୱରାଣ ଦୁର୍ଦ୍ଦର୍ଶ ଯଦି କୃଷ୍ଣ କହିବେ କହୁନାହାନ୍ତି କିଛି ମନେ ମନେ ଭାବୁଛନ୍ତି ଭାବର କାହିଁକି ସବୁଟି କୁହାଯାଉଛି କାହିଁକି ଗୋଟେ ଗୋଟେ ଶବ୍ଦ ବ୍ୟବହାର କରାଯାଉଛି ତାର କାରଣ ହେଉଛି ଭାବ ଯଦି ଭଗବାନ କହିବେ କ'ଣ ଏସବୁ ମୋର ଦର୍ଶନଟା କେତେ ବଡ଼ କଥା କ'ଣ ପାଇଁ ରହିଛି ନା ଯୋଗେଶ୍ୱର ନା ଦୁର୍ଦ୍ଦର୍ଶ ଯୋଗେଶ୍ୱର ଯେଉଁମାନେ ଯୋଗର ଈଶ୍ୱର ଯେଉଁମାନେ ଯୋଗ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ତାଙ୍କୁ ଯିଏ ଯୋଗ ପ୍ରଦାନ କରନ୍ତି ଯୋଗ ସିଦ୍ଧି ପ୍ରଦାନ କରନ୍ତି ଯୋଗେଶ୍ୱର ସିଏ ଶିବ ବ୍ରହ୍ମା ଇତ୍ୟାଦି ଏମାନେ ଯୋଗେଶ୍ୱର ଏମାନଙ୍କୁ ପ୍ରାର୍ଥନା କଲେ ଯେମିତି ଆମେ ଦେଖିବା ହିରଣ୍ୟକଶିପୁ କିଭଳି ଭାବରେ ସବୁ ଯୋଗ ସିଦ୍ଧି ପ୍ରାପ୍ତ ହୋଇଥିଲେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ସେ ପ୍ରାପ୍ତ ହୋଇଥିଲେ ହିରଣ୍ୟକଶିପୁ ଆଜି ପର୍ଯ୍ୟନ୍ତ ମଧ୍ୟ ମୃତ୍ୟୁବରଣ କରିନଥାନ୍ତେ ଯଦି ପ୍ରହ୍ଲାଦଙ୍କ ବିରୁଦ୍ଧରେ ଯଦି ଇଏ ନ କରିଥାନ୍ତେ ପ୍ରହ୍ଲାଦ ବର୍ତ୍ତମାନ ମଧ୍ୟ ରହିଛନ୍ତି ତେଣୁ ହିରଣ୍ୟକଶିପୁ ମଧ୍ୟ ରହିଥାନ୍ତେ ବୋଉକୁ ଯଦି ଭଲ ପାଇଥାନ୍ତେ ଆଜି ପର୍ଯ୍ୟନ୍ତ ମଧ୍ୟ ହିରଣ୍ୟକଶିପୁ ଶାସନ ଚାଲିଥାନ୍ତା ଏଭଳି କଥା ରହିଛି ଯୋଗେଶ୍ୱର ନା ବ୍ରହ୍ମା ଶିବ ଇତ୍ୟାଦି ଶିବଜୀ କିଭଳି ଭାବରେ ସବୁ ପ୍ରଦାନ କରିଥିଲେ ସିଦ୍ଧି ପ୍ରଦାନ କରିଥିଲେ ବୃକାସୁର ଯେଉଁ ରହିଛି ବାଘ ସମସ୍ତ ଅଣାନବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ବୃକାସୁର ଆମ ସମୟ ହେଇଗଲାଣି ଆମେ ସଂକ୍ଷେପ କହିବା ବୃକାସୁର ଯେତେବେଳେ ପଚାରିଲେ ନାରଦ ମୁନିକୁ ପ୍ରଭୁ ଗୁରୁଦେବ ମୁନିବର ମୁଁ ଚାହୁଁଛି ସିଦ୍ଧି ପ୍ରାପ୍ତ ହେବା ପାଇଁ ଏ ଯେଉଁ ଦେବତାମାନଙ୍କ ଭିତରେ ତିନି ଜଣ ଶ୍ରେଷ୍ଠ ଦେବତା ଅଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ ତାଙ୍କ ଭିତରେ ମୁଁ କାହାର ସେବା କରି ଶୀଘ୍ର ସିଦ୍ଧି ପାଇବି ତେଣୁ ନାରଦମୁନି କହିଲେ ତମେ ଶିବଜୀ ହେଉଛନ୍ତି ଆଶୁତୋଷ ବ୍ରହ୍ମା ଶିବ ସେମାନେ ବ୍ରହ୍ମା ବିଷ୍ଣୁ ଦେବେ କିନ୍ତୁ ଆଶୁତୋଷ ଖୁବ୍ ଶୀଘ୍ର ସନ୍ତୁଷ୍ଟ ହେଇଯାଆନ୍ତି ତମେ ତାଙ୍କୁ ପ୍ରାର୍ଥନା କଲେ ବା ପୂଜା କଲେ ତାଙ୍କର କଲେ ତମେ ଶୀଘ୍ର ପାଇଯିବ ସିଦ୍ଧି ପାଇଯିବ ଏହିଭଳି ଭାବରେ ଯେତେବେଳେ ଦଶମସ୍ତ ବର୍ଣ୍ଣନା କରାଯାଇଛି ଏଠାରେ ସଂକ୍ଷେପ ବର୍ଣ୍ଣନା କରାଯାଇଛି ଶ୍ରୀ ଶ୍ରୀ ସୀତାରାମ ସଂକ୍ଷେପ ବର୍ଣ୍ଣନା କରାଯାଇଛି ତେଣୁ ଏ ଯେଉଁ ରହିଛି କଥା ଯେ ଶିବଜୀ କ'ଣ ସେ ଯେଉଁ ଦୁଃଖ କ'ଣ କରୁଥିଲା ନା ଯଜ୍ଞ କରୁଥିଲା ନିଜ ଶରୀରରେ ମାଂସ ପକାଉଥିଲା ତା ଦେହରେ ନିଜକୁ ଏଭଳି କଷ୍ଟ ଦେଇ ଯଜ୍ଞ କରୁଥିଲା ତେଣୁ ଯେତେବେଳେ ଶିବଜୀ ଉପସ୍ଥିତ ହେଲେ ନାହିଁ ସେତେବେଳେ ନିଜର ଶିରକୁ ବଳିବା ପାଇଁ ସେ ଚେଷ୍ଟା କଲା ନିଜର ଚୁଟିକୁ ଧରିକିରି ଗୋଟେ ଖଣ୍ଡାରେ କାଟିବା ପାଇଁ ଉପସ୍ଥିତ ହେଇଗଲା ଏହି ସମୟରେ ଶିବଜୀ ଉପସ୍ଥିତ ହେଇଗଲେ ପାର୍ବତୀଙ୍କ ସହିତ ଶିବଜୀ ଉପସ୍ଥିତ ହେଇଗଲେ ସେତେବେଳେ ଯେତେବେଳେ ଦେଖିଦେଲେ ସିଏ ଶିବଜୀ କହୁଛନ୍ତି ବୃକାସୁର ଲୋକ ତମେ କାହିଁକି ଏତେ କଷ୍ଟ ସ୍ୱୀକାର କରୁଛ ମୁଁ କେବଳ ଟିକେ ପାଣି ବୋଲବମ୍ ଶ୍ରାବଣ ଆସନ୍ତା ଗର୍ଭ ବାଟ ସୋମବାରରେ କେତେ କ'ଣ ସବୁ ହେଇଛି କେତେ କ'ଣ ସବୁ ହେଉଛି ପାଣି ଢାଳୁଛନ୍ତି ସବୁ ତେଣୁ ମୁଁ ଟିକେ ଜଳ ଟିକେ ଆଉ ବେଲ ବେଳକୁ ଦେଇଦେବି ସନ୍ତୁଷ୍ଟ ହେଇଛି ତମେ କାହିଁକି ଏତେ ସବୁ କଷ୍ଟ କରୁଛ କ'ଣ ଚାହୁଁଛ କୁହ ମୁଁ ଦେବୀ ପ୍ରଦାନ କରିବି ଯୋଗେଶ୍ୱର ଆମେ ସେ ଯୋଗର ଈଶ୍ୱର ତେଣୁ ଯେତେବେଳେ ଦେଖିଦେଲେ ଲୋକ ଯେ ପାର୍ବତୀଙ୍କର ସୌନ୍ଦର୍ଯ୍ୟ ଦେଖିଦେଲେ ସେ ଆଉ କ'ଣ ମାନିବେ ସେ କହୁଛନ୍ତି ପାର୍ବତୀଙ୍କୁ କହିଁ ମୋତେ ଦିଅନ୍ତୁ ବୋଲି ସେ ଦେବେ ନାହିଁ ତାଙ୍କର ସ୍ୱାମୀ ସିଏ ତେଣୁ କହିଲେ ମୋର ଟିକେ ସମୟ ଦିନ ଚିନ୍ତା କରିବି କ'ଣ ଦେଖନ୍ତୁ ପ୍ରହ୍ଲାଦ ଯେଉଁ ଧ୍ରୁବ ମହାରାଜ ତପସ୍ୟା କରୁଥିଲେ ଭଗବାନ ମାଗିବା ପାଇଁ ଯାଇଥିଲେ ବିରାଟ ବଡ଼ ରାଜ୍ୟ ମାଗିବା ପାଇଁ ଯାଇଥିଲେ କିନ୍ତୁ ଭଗବାନଙ୍କର ଦେଖିଲେ ତାଙ୍କର ମନ ବଦଳିଗଲା ସେ ଚାହିଁଲେ ନା ଆଉ କିଛି ମୋର ଦରକାର ବୋଲି ସ୍ୱାମୀ କୃତାର୍ଥ ବରଂ ନ ଯାଉଥିଲେ କିନ୍ତୁ ଇଏ ଯେଉଁ ବୃକ କ'ଣ ଚିନ୍ତା କରିକି ଆସିଥିବ କିନ୍ତୁ ଦେଖିଦେଲା ପାର୍ବତୀ ତାର ମନ ଭାବନା ଚେଞ୍ଜ ହେଇଗଲା କହିଲା ଟିକେ ସମୟ ଦିଅନ୍ତୁ ଚିନ୍ତା କରି କ'ଣ ମାଗିବି ନା ହଉ ଚିନ୍ତା କର ତେଣୁ କ'ଣ କଲେ ମୁଁ ପାର୍ବତୀ ପାଇବି କହିଲେ ହଁ ଠିକ ଅଛି ମୋତେ ଏଇ ଘର ଦିଅନ୍ତୁ ନା କ'ଣ ନା ମୁଁ ଯାହାର ମସ୍ତକରେ ହାତ ରଖିବି ସେ ଘସାଇ ତେଣୁ ସେ ବୋଲି ମୋ ଘରେ କହିଲେ ଠିକ ଅଛି ତଥା ଅଛି ଏଇ ଚାଲିଗଲେ ଦୋଳେ ସେ ଦୁକାନ ସବୁ କୁଆଡ଼େ ଯାଉଛନ୍ତି ମୁଁ ଆପଣଙ୍କ ମସ୍ତକୁ ତ ହାତ ରଖିବି କାହିଁକି ଦୋଳି ଖାଇବ ତେଣୁ ଏଇଭଳି ଭାବରେ ଶିବ ମଧ୍ୟ ଭଗବାନ ଶରଣ କଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଭଗବାନ ଆସିଗଲେ ବ୍ରହ୍ମତ୍ୟାଗ କରେ ଭଗବାନ ଶିବଜୀଙ୍କ ନାମ ଯା କ'ଣ କ'ଣ ସେ କହନ୍ତି ଶିବ ଶମ୍ଭୁ କ'ଣ ଏଇଟା ଓମ୍ ନମଃ ଶିବା ଶିବ ଜପ କରୁଛନ୍ତି ଭଗବାନଙ୍କର ବିଷ୍ଣୁଙ୍କର ନାମ ବିଷ୍ଣୁ ଜାପ କରୁଛନ୍ତି ଶିବଙ୍କର ନାମ ଓମ୍ ନମଃ ଶିବା ତେଣୁ ଏଇଭଳି ଭାବରେ ଆସି ପହଞ୍ଚିଗଲେ ବ୍ରହ୍ମଚାରୀ ରୂପରେ ଆସି ପହଞ୍ଚିକି କହୁଛନ୍ତି ଦୁଃଖ ହେ ଶକୁନୀ ପୁତ୍ର ଏଭଳି ସାଧାରଣ ବ୍ୟକ୍ତି ଭଳିଆ ତୁମେ ଯାଉଛ ବହୁତ ବିଦ୍ୱାନ ବ୍ୟକ୍ତି ତୁମେ ନା ମୋ ପାଇଁ ମୋତେ ସମୟ ନାହିଁ ମୁଁ ଶିବଜୀ ପଳେଇବି ମୁଁ ତାଙ୍କୁ ମସ୍ତରେ ହାତ ଦେଇକି ତାଙ୍କୁ ଧ୍ୱଂସ କରିବା ପାଇଁ ଚାହୁଁଛି ନା କ'ଣ ପାଇଁ ନା ସିଏ ମୋତେ ବର ଦେଇଛନ୍ତି ମୁଁ ତାଙ୍କୁ କ'ଣ ପାଇଁ ତାଙ୍କୁ ଧ୍ୱଂସ କରିବା ପାଇଁ ଚାହୁଁଛ ନା ତାଙ୍କର ପତ୍ନୀଙ୍କୁ ବିବାହ କରିବି ତେଣୁ ଭଗବାନ କହିଲେ ଦେଖ ତମେ ଏତେ ବିଦ୍ୱାନ ବ୍ୟକ୍ତି ହେଇକରି ଶିବ ଗୋଟେ ପିସାଦ ବ୍ୟକ୍ତି ତା କଥାରେ ପଡ଼ିଗଲ ସିଏ ଗୋଟେ ଭୂତ ଜଣେ ପାଗଳ ଜଣେ ସିଏ ଦକ୍ଷ ଅଭିଶାପ ଦେଇଛନ୍ତି ତାଙ୍କର ମୁଣ୍ଡ କାମ କରୁଛି ସମୁଦ୍ରର ଯେଉଁ ବିଷକୁ ପାଳନ କରିଛନ୍ତି ତାଙ୍କ ମୁଣ୍ଡ ଠିକ୍ ଅଛି ତେଣୁ ଭାବୁଛ ତମେ ନିଜ ପୁସ୍ତକରେ ହାତ ଦେଉନ କିଛି ହେବ ନାହିଁ ତେଣୁ ଏଭଳି ଭାବରେ ଭଗବାନ ତାଙ୍କୁ ଭୋଗ କରାଇଦେଲେ ନିଜ ପୁସ୍ତକରେ ହାତ ଦେଇକି ସେ ମୃତ୍ୟୁବରଣ କଲା ତେଣୁ ଏଇଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା ବହୁତ ଯୋଗେଶ୍ୱର ଅଛନ୍ତି କିନ୍ତୁ ତାଙ୍କ ପାଇଁ ମଧ୍ୟ ଯୋଗେଶ୍ୱରାଣା ଦୁର୍ଦର୍ଶ ସେମାନେ ମଧ୍ୟ ଭଗବାନ ଦର୍ଶନ କରିପାରନ୍ତି ନାହିଁ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଆବିର୍ଭାବ ହବ ଏହିସବୁ ଦେବତାମାନେ ବ୍ରହ୍ମା ଶିବ ଏମାନେ ସବୁ ଯାଇକରି କ୍ଷୀର ସମୁଦ୍ର ତଟରେ ଚୁତି କରୁଛନ୍ତି ସହସ୍ରାଶୀର୍ଷା ପୁରୁଷା ଉଚାରି ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କ ସ୍ତୁତି କରୁଛନ୍ତି ଭଗବାନ ଦର୍ଶନ ପାଇପାରୁନାହାନ୍ତି ଏବଂ ଭଗବାନ ମଧ୍ୟ ତାଙ୍କୁ ଦର୍ଶନ ଦେଲେ ନାହିଁ ଖାଲି ବ୍ରହ୍ମାଙ୍କ ହୃଦୟରେ ମେସେଜ ଦେଇଦେଲେ ଆମେ ଏବେ ସବୁ ମୋବାଇଲ ବାହାରିଲା ମେସେଜ ସବୁ ବାହାରିଲା କିନ୍ତୁ ହଜାର ହଜାର ବର୍ଷ ତଳ କୋଟି କୋଟି ବର୍ଷ ତଳର ଏଇସବୁ ମେସେଜ ଭଗବାନ ଦେଇପାରନ୍ତି ହୃଦୟ ଭିତରେ ଦେଇପାରନ୍ତି ଭଗବାନ ଯେତେବେଳେ ସୃଷ୍ଟିର ଆରମ୍ଭରେ ଭଗବାନ ମେସେଜ ଦେଇଦେଲେ କିଭଳି ମେସେଜ ଦେଲେ ତାଙ୍କର ମୋବାଇଲ ଯଦି ତାଙ୍କ ବଂଶୀ ବଂଶୀ ଡ୍ରେସ୍ ଅଛି ବଂଶୀ ମାଧ୍ୟମରେ ମେସେଜ ଦେଇଦେଲେ ବ୍ରହ୍ମାଙ୍କ ହୃଦୟରେ ସେ ମେସେଜ ଆସିଗଲା ଏଭଳି ଚାରି ବିଶ୍ୱକରେ ସମସ୍ତ ଭାଗବତ କହିଦେଲେ ଯେଉଁ ଜ୍ଞାନ ପ୍ରାପ୍ତ ହେଇକି ବ୍ରହ୍ମା ବିଶ୍ୱର ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ହେଇଗଲେ ଏ ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ସେ ଜାଣିପାରୁନାହାନ୍ତି ଇଞ୍ଜିନିୟରିଂ ବିଦ୍ୟା ତେଣୁ ଏଇଭଳି ଭାବରେ ଯୋଗେଶ୍ୱରାଣା ଦୁର୍ଦର୍ଶ ଜନ୍ମ ଦୃଷ୍ଟ ଆମେ ପାଣ୍ଡବମାନେ ଯୁଧିଷ୍ଠିର ମହାରାଜ ପାଣ୍ଡବ ପାଞ୍ଚ ଭାଇକୁ ମିଶେଇକି କହୁଛନ୍ତି ଜନ୍ମ ଆମେମାନେ ଦୁଷ୍ଟ ଆମେ ଆପଣଙ୍କୁ ଦର୍ଶନ କରୁ ଆଜି କୁମେଦଶା ଆମେ ହେଉଛୁ ବହୁତ ବୁଦ୍ଧିହୀନ ବ୍ୟକ୍ତି କୁମେଦଶା ଆମେ ହେଉଛୁ ବହୁତ କୁମେଦଶା ଅଭିଜ୍ଞାନୀ ଆମେ ଆମ ଭଳି ଅଭିଜ୍ଞାନୀକୁ ଆପଣ ଯେଉଁ ଦର୍ଶନ ଦେଲେ ନିଶ୍ଚିତ ଭାବରେ ଆମେ କିଛି ପୂର୍ବ ଜନ୍ମରେ କିଛି ପୁଣ୍ୟ କରିଥିଲୁ ଶ୍ରେୟ କାର୍ଯ୍ୟ କରିଥିଲୁ ଏ ଶ୍ରେୟଟା କ'ଣ ଲୋକମାନେ ଜାଣିପାରନ୍ତି ନାହିଁ ଏ ଶ୍ରେୟଟାକୁ ଭଗବାନ କହିଛନ୍ତି କ'ଣ ଶ୍ରେୟ ଅର୍ଜୁନ ପଚାରିଲେ କ'ଣ ମୋର ଶ୍ରେୟ ଏବଂ ସ୍ୱର୍ଣ୍ଣକୃତି ମଧ୍ୟ ପଚାରିଲେ କ'ଣ ଆମର ଶ୍ରେୟ ତେଣୁ ଏ ଶ୍ରେୟଟା ହେଉଛି କ'ଣ ନା ଭଗବାନଙ୍କର ଶରଣ ଥିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଏ ଶ୍ରେୟ ଭଗବାନଙ୍କ ଶରଣ ଯିବା ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କର କିଛି କରିଥିଲେ ଆରାଧନା କରିଥିଲେ ଯେଉଁଥିପାଇଁ କି ଆଜି ଆମେ ଏଇ ଭକ୍ତି ମାର୍ଗକୁ ଆସିଛେ କୃଷ୍ଣ ଚେତନାକୁ ଆସିଛେ ନିଶ୍ଚିନ୍ତ ଭାବରେ ଆମର କିଛି ସେୟ କରିଥିଲେ ତେଣୁ ଏଇ ଜନ୍ମରେ ଆମେ ଚେଷ୍ଟା କରିବା କଥା ଭଗବତ ଧାମକୁ ପ୍ରାପ୍ତ ହେବା ପାଇଁ ତେଣୁ ଏ ଶ୍ଳୋକରେ ସିଦର୍ଶନ କହୁଛନ୍ତି କୁମେଧସାନ କହିଲେ ବିଷୟାସକ୍ତ ଚିତା ନା କୁମେଧସାର ଯଦି ଆକ୍ଷରିକ ଅର୍ଥ କରାଯିବ ବୁଦ୍ଧିହୀନ ବୋଲି କୁହାଯିବ ବୁଦ୍ଧିହୀନ ମେଧସା ମେଧସା କହିଲେ ବୁଦ୍ଧି ଆମର ଯେଉଁ ରହିଛି ସେରେବ୍ରମ୍ ରହିଛି, ପ୍ରଭୁପାଦ ମହାରାଜ କହନ୍ତି କ'ଣ ପୁରୁଷ ଲୋକଙ୍କର ଯେଉଁ ସେରେବ୍ରମ୍ ରହିଛି, ସେଥିରେ ବୁଦ୍ଧି ରହିଛି, କ'ଣ ସେରେବ୍ରମ୍ ରହିଛି, ତା ଦେହରେ 64 ଆଉନ୍ସ ରହିଛି ବୁଦ୍ଧିର ଯେଉଁ ରହିଛି, ତା ଦେହରେ ଯେଉଁ ସବଷ୍ଟାନ୍ସ ରହିଛି 64 ଆଉନ୍ସ ରହିଛି, କିନ୍ତୁ ସ୍ତ୍ରୀଲୋକମାନଙ୍କର ମ୍ୟାକ୍ସିମମ୍ ହେଉଛି 36 ଆଉନ୍ସ, ଏସବୁ କଥା ରହିଛି ବୁଦ୍ଧି କେତେ ରହିଛି, ବୁଦ୍ଧି ରହିଛି। ତେଣୁ ଏଠି କୁମେଜସ୍ୱାମୀର ଅର୍ଥ ତାଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ, କିନ୍ତୁ ଶ୍ରୀଧର ସ୍ୱାମୀ କହୁଛନ୍ତି କୁମେଜ ସ୍ୱାମୀର ଅର୍ଥ ହେଉଛି ବିଶ୍ୱାସ ପ୍ରତିତ ଚିତା ନା, ଯେଉଁମାନେ କେଉଁମାନେ ବିଷୟରେ ଆସକ୍ତ ହେବେ, ଭଗବାନ ପ୍ରତି ଆସକ୍ତି ନ ହେଇକିରି ବିଷୟରେ ଆସକ୍ତି କେଉଁମାନଙ୍କର ଆସିବ, ସେମାନେ ବୁଦ୍ଧିହୀନ ବ୍ୟକ୍ତି। ଯେଉଁମାନେ ଭଗବତ ଗୀତା ଭଗବାନ କହିଲେ ନା ନାମ ବିସ୍କୃତ ମୂଢ଼, ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଭଗବାନଙ୍କ ସାମ୍ନାରେ ଯିବେ ନାହିଁ। ତେଣୁ କୁମେଜ ସ୍ୱାମୀର ଶବ୍ଦରେ ସୁଦର୍ଶନ କହୁଛନ୍ତି ବିଷୟ ଆସକ୍ତି ଚିତ୍ତ ନା, ପ୍ରକୃତରେ ପାଣ୍ଡବମାନଙ୍କ ବିଷୟ ଆସକ୍ତି ନଥିଲା, ସେମାନଙ୍କର ଜୀବନ ଆରମ୍ଭରୁ ସେମାନେ ଭଗବାନଙ୍କ ଭକ୍ତ ଆରମ୍ଭରୁ, ଏମାନେ ସବୁ ଭାଗବତ ଦଶମ ସ୍କନ୍ଧ ଏ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ ସେଇଟା ସୁତ ଗୋସ୍ୱାମୀ କହିଛନ୍ତି, ଆମେ ସେଇଟା ଆଲୋଚନା କରିବାନି, ସମୟ ଆମର ହେଇଗଲାଣି। ତେଣୁ ଏମାନେ ପ୍ରକୃତରେ ଭଗବାନଙ୍କ ଭକ୍ତ ଆରମ୍ଭରୁ, ଯେଉଁମାନେ ଉନ୍ନତ ଭକ୍ତ ଯେଉଁମାନେ ବା ଯେଉଁମାନେ ମହାଭାଗବତ, ସେମାନେ ଜନ୍ମରୁ ଏମିତି ମାତୃଗର୍ଭରୁ ମଧ୍ୟ ସେମାନେ ଭଗବାନ ଭୁଲନ୍ତି ନାହିଁ, ଏମାନେ ହେଉଛନ୍ତି ନିତ୍ୟ ମୁକ୍ତ ଜୀବ। ଏମିତି କେତେବେଳେ ଅବସ୍ଥା ନଥିଲା ଯେତେବେଳେ ସେ ଭଗବାନ ଭୁଲି ଯାଇଥିଲେ, ତେଣୁ ଏମାନେ ନିତ୍ୟ ମୁକ୍ତ ଜୀବ, କିନ୍ତୁ ସେମାନେ ନିଜକୁ ଦୈନ୍ୟବଶରେ ସେ କହୁଛନ୍ତି ଆମେ ହେଉଛୁ ବିଶ୍ୱାସତ୍ତ, କାରଣ ସେ ସମଗ୍ର ବିଶ୍ୱର ସମ୍ରାଟ ଥିଲେ, ସମଗ୍ର ବିଶ୍ୱର ସମ୍ରାଟ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଏଇଭଳି ଭାବରେ ମା ଆ ପୂର୍ବରୁ ଯେଉଁ ମା ସବୁ ତାଙ୍କର କୃଷ୍ଣଙ୍କୁ ଯେଉଁଭଳି ଭାବରେ ସ୍ତୁତି କରିଥିଲେ, ଦୁଇଟି ଶ୍ଳୋକରେ ଆମେ ଶୁଣିଛେ, ସେଇଭଳି ଭାବରେ ମା ଯେଉଁଭଳି ଭାବରେ ସ୍ତୁତି କଲେ ପୁଅ ମଧ୍ୟ ସେଇଭଳି ଭାବରେ ସ୍ତୁତି କଲେ ଭଗବାନଙ୍କୁ। ସନାତନ ଗୋସ୍ୱାମୀ କହୁଛନ୍ତି ଏବଂ ମାତୃକ୍ତ ଦିନ ମାସଲମ ବର୍ଣ୍ଣନ ବନାଏ ନା ହ, ଭଗବାନ କିଭଳି ଦିନମାନ ପ୍ରତି ବତ୍ସଳତା ରହିଛି, ଦିନ ବତ୍ସଳତା କୃପା କରନ୍ତି, ଯେଉଁମାନେ ଦିନ ଯେଉଁମାନେ ବହୁତ ନୀଚ ସ୍ତରରେ ଅଛନ୍ତି ତାଙ୍କ ପ୍ରତି କିଭଳି ତାଙ୍କର ବାତ୍ସଲ୍ୟତା ରହିଛି ସେଇଟାକୁ କହିବା ପାଇଁ ଏଇଟା କହୁଛନ୍ତି। କତରଣ ଅସ୍ମାମି ପୂର୍ବ ଜନ୍ମସୁ ଆଦରିତ ମହମ ଧର୍ମପୁତ୍ର ସର୍ବଜ୍ୟେଷ୍ଠ ବି ନ ବେଦ, ଧର୍ମପୁତ୍ର ମୁଁ ହେଉଛି ଧର୍ମପୁତ୍ର, ଏ ଧର୍ମରାଜ ପୁତ୍ର, ଧର୍ମପୁତ୍ର କ'ଣ ସାଧାରଣ ପୁତ୍ର ହେଇପାରିବେ, ଧର୍ମରାଜ ପୁତ୍ର, କିନ୍ତୁ ଏବଂ ପାଣ୍ଡବମାନଙ୍କ ଭିତରେ ସେ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର ହେଲେ ମଧ୍ୟ ମୁଁ ଜାଣିପାରୁନାହିଁ, କାହିଁକି ଜାଣିପାରୁନ ନା ଅଧୀଶ୍ୱର ମୁଁ ଜାଣିପାରୁନାହିଁ, କିନ୍ତୁ ଆପଣ ଆପଣ ଜାଣିଛନ୍ତି, ଭଗବାନ ସବୁ ଜାଣନ୍ତି, ଆମ ପୂର୍ବଜନ୍ମ କଥା ବର୍ତ୍ତମାନ କଥା ଭବିଷ୍ୟତ କଥା ସବୁ କହିପାରିବେ ଭଗବାନ। ତେଣୁ ଏଠି କହୁଛନ୍ତି ଅଧୀଶ୍ୱର ଅର୍ଥ ସେ କହୁଛନ୍ତି ଯେ ପରମ ସ୍ୱତନ୍ତ୍ର, ଭଗବାନ ପରମ ସ୍ୱତନ୍ତ୍ର, ତେଣୁ ଆମେ ତାଙ୍କର ଅଂଶ ହିସାବରେ ଆମର ମଧ୍ୟ କିଛି ସ୍ୱତନ୍ତ୍ରତା ରହିଛି, ଏବଂ ଏ ସ୍ୱତନ୍ତ୍ରତାର ଯେତେବେଳେ ଆମେ ଅପବ୍ୟବହାର କରୁଛେ ସେତେବେଳେ ଆମେ ଭଗବାନଙ୍କ ଶରଣରେ ଯାଉନାହିଁ, କିନ୍ତୁ ଯେତେବେଳେ ସ୍ୱତନ୍ତ୍ରତାର ପ୍ରକୃତ ସଦୁପଯୋଗ କରୁଛେ ସେତେବେଳେ ଆମେ ଭଗବାନଙ୍କ ଶରଣରେ ଯାଇକରି ଭଗବାନ ନାମ କୀର୍ତ୍ତନ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆଜି କାମିକା ଏକାଦଶୀ, ଆମେ ଦୁଇ ମିନିଟ ଭଗବାନ ନାମ କୀର୍ତ୍ତନ କରିବା,
ହରେ କୃଷ୍ଣ।